ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନିରନ୍ତର ଆର୍ଥିକ ଅଭିବୃଦ୍ଧି ଏବଂ ଏହାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ. ସାମ୍ପ୍ରତିକ ପଶ୍ଚିମ ଏସିଆ ସ୍ଥିତି ନେଇ ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା. ଭାରତୀୟଙ୍କୁ ସ୍ୱଦେଶ ଫେରାଇବା ଲକ୍ଷ୍ୟ ନେଇ ଗତ ରାତିରୁ ଦୁବାଇ ଓ ଆବୁଧାବିରୁ ଆରମ୍ଭ ହୋଇଛି ବିମାନ ସେବା. ନୂଆଦିଲ୍ଲୀରେ ଆସନ୍ତା ମାସ 16 ତାରିଖରୁ ଆରମ୍ଭ ହେବ ଦୁଇଦିନିଆ ଭାରତ ଇସ୍କାତ 2026 ଶିଖର ସମ୍ମିଳନୀ ଏବଂ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ରେ ଭାରତ ଆଜି ଆରମ୍ଭ କରିବ ଅଭିଯାନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଆର୍ଥିକ ଅଭିବୃଦ୍ଧି ଏବଂ ଏହାକୁ ସୁଦୃଢ଼ କରିବା ପ୍ରସଙ୍ଗ ଆଧାରିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ଆଜି ସମ୍ବୋଧନ କରିବେ. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଏଭଳି ଆଲୋଚନା ଶିଳ୍ପ କ୍ଷେତ୍ରକୁ ବ୍ୟାପକ କରିବା ସହିତ ପ୍ରଯୁକ୍ତିବିଦ୍ୟା ନେତୃତ୍ୱକୁ ଅଧିକ ସଶକ୍ତ କରିବ, ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଗତିଶୀଳ କରିବା ସହିତ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପଗୁଡ଼ିକ ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇପାରିବ, ବଜେଟ୍ରେ ପ୍ରାଥମିକତା ପ୍ରଦାନ କରାଯାଇଥିବା କ୍ଷେତ୍ରଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟାନ୍ୱୟନ ନେଇ ୱେବିନାରରେ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ କରିବେ. ଏଥିରେ ଶିଳ୍ପ କ୍ଷେତ୍ରର ପ୍ରତିନିଧିଙ୍କ ସମେତ ବିଭିନ୍ନ କ୍ଷେତ୍ରର ଅଂଶୀଦାର ଓ ସରକାରୀ ଅଧିକାରୀ ପ୍ରମୁଖ ଯୋଗଦେବେ. ସାମ୍ପ୍ରତିକ ପଶ୍ଚିମ ଏସିଆ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଆଲୋଚନା କରିଛନ୍ତି. ସାଉଦି ଆରବ ଉପରେ ଆକ୍ରମଣକୁ ଶ୍ରୀ ମୋଦି ନିନ୍ଦା କରିବା ସହ ଏହାକୁ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନ ବୋଲି ବର୍ଷନା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପନ ନେଇ ଉଭୟ ପକ୍ଷ ସହମତ ହୋଇଛନ୍ତି. ଏଭଳି ଆହ୍ୱାନପୂର୍ଣ୍ଣ ସମୟରେ ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଥିବାରୁ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ଶ୍ରୀ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି. ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ମଧ୍ୟ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି. ବାହାରିନ୍ ଉପରେ ଆକ୍ରମଣକୁ ଶ୍ରୀ ମୋଦି ନିନ୍ଦା କରିବା ସହିତ ବାହାରିନ୍ ପ୍ରତି ସମର୍ଥନ ଜ୍ଞାପନ କରିଛନ୍ତି. ଭାରତୀୟ ସମ୍ପ୍ରଦାୟଙ୍କୁ ସମର୍ଥନ ଯୋଗାଇ ଦେଇଥିବାରୁ ବାହାରିନ୍ ରାଜାଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଅର୍ପଣ କରିଛନ୍ତି. ଜୋର୍ଡାନ୍ର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସହ ମଧ୍ୟ କଥାବାର୍ତ୍ତା ବେଳେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ସହଯୋଗ ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି. ଜୋର୍ଡାନ୍ରେ ଶାନ୍ତି, ସୁରକ୍ଷା ଏବଂ ଜନମଙ୍ଗଳ ପାଇଁ ଭାରତ ସମର୍ଥନ ଜ୍ଞାପନ କରୁଛି ବୋଲି ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ ରାଜା ଅବଦୁଲ୍ଲାଙ୍କୁ କହିଛନ୍ତି. ବିଭିନ୍ନ ପ୍ରଭାବିତ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,
पश्चिम एशिया की वर्तमान स्थिति हमारे लिए गहरी चिंता का विषय है. भारत डायलॉग और डिप्लोमेसी के माध्यम से सभी विवादों का समाधान का समर्थन करता है. इस क्षेत्र में मौजूद सभी भारतीय नागरिकों की सुरक्षा के लिए हम सभी देशों के साथ मिलकर काम करते रहेंगे.
ଦୁବାଇ ଏବଂ ଆବୁଧାବିରୁ ଭାରତକୁ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି. ପଶ୍ଚିମ ଏସିଆ କ୍ଷେତ୍ରରେ ସଂଘର୍ଷ ଯୋଗୁଁ ୟୁଏଇରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲକ୍ଷ୍ୟ ନେଇ ଗତ ରାତିରୁ ଏହି ବିମାନ ଚଳାଚଳ ଆରମ୍ଭ ହୋଇଛି. ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ କରିଛି. ଦୁବାଇ ଗଣମାଧ୍ୟମ କାର୍ଯ୍ୟାଳୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି, ଦୁବାଇ ବିମାନ ବନ୍ଦରରୁ ଗତ ସନ୍ଧ୍ୟାରେ ସୀମିତ ବିମାନ ଚଳାଚଳ ପୁନଃ ଆରମ୍ଭ କରାଯାଇଛି. ଦୁବାଇ ଇଣ୍ଟରନ୍ୟାସନାଲ୍ ଏବଂ ଦୁବାଇ ୱାର୍ଲଡ୍ ସେଣ୍ଟର ଅଲ୍ ମକ୍ତୁମ୍ ଇଣ୍ଟରନ୍ୟାସନାଲ୍ ଅଳ୍ପ ସଂଖ୍ୟକ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି. ବିମାନ ସେବା ଉପଲବ୍ଧ କରିବା ପାଇଁ ସମ୍ପୃକ୍ତ ସେବା ଯୋଗାଣକାରୀ କମ୍ପାନୀ ସହିତ ସିଧାସଳଖ ଯୋଗାଯୋଗ କରିବାକୁ ଦୁବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି. ପଶ୍ଚିମ ଏସିଆରେ ପରିସ୍ଥିତିକୁ ଦୃଷ୍ଟିରେ ରଖି 357 ବିମାନ ଉଡ଼ାଣକୁ ବାତିଲ କରାଯାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ କହିଛି, ଯାତ୍ରୀଙ୍କ ସୁରକ୍ଷିତ ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି. ଯାତ୍ରୀଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ତୁରନ୍ତ ସମାଧାନ କରିବା ଲକ୍ଷ୍ୟ ନେଇ ଯାତ୍ରୀ ସହାୟତା ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି. ଏୟାର ସେବା, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ଘର ମାଧ୍ୟମରେ 569 ଅଭିଯୋଗର ଇତିମଧ୍ୟରେ ସମାଧାନ କରାଯାଇଛି. ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏବଂ ସମ୍ପୃକ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି. ତେବେ ଉଡ଼ାଣ ବାତିଲ କିମ୍ବା ପୁନଃ ସମୟ ନିର୍ଘଣ୍ଟ ସ୍ଥିର ସମ୍ପର୍କରେ ସରକାରୀ ତଥା ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକଠାରୁ ସୂଚନା ସଂଗ୍ରହ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ନୂଆଦିଲ୍ଲୀରେ ଆସନ୍ତା ମାସ 16 ତାରିଖରୁ ଭାରତ ଇସ୍କାତ 2026 ଶିଖର ସମ୍ମିଳନୀ ଆରମ୍ଭ ହେବ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଇସ୍କାତ ପ୍ରଯୁକ୍ତିବିଦ୍ୟା ଖଣି ଏବଂ ବାଣିଜ୍ୟ ଉଦ୍ୟୋଗର ପ୍ରମୁଖ ଅଂଶୀଦାର ଯୋଗଦେବେ। ପରବର୍ତ୍ତୀ ପିଢ଼ି ଇସ୍କାତ ଇକୋସିଷ୍ଟମ ସୃଷ୍ଟି ନେଇ ସମ୍ମିଳନୀରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହିଛି। ଇସ୍କାତର ଭବିଷ୍ୟତକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ନୀତି ପ୍ରସ୍ତୁତି ଏବଂ ବ୍ୟବସାୟିକ ଦୃଷ୍ଟିକୋଣକୁ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରଦୂତମାନଙ୍କ ସହ ପାରସ୍କରିକ ଆଲୋଚନା ଅଧିବେଶନକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସୁଧାକର ଦଲେଲା କହିଛନ୍ତି, ଏହି ଶିଖର ସମ୍ମିଳନୀ ଦେଶର ସ୍ଥାୟୀ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରିବ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ୍ର ମିଳିତ ଆକ୍ରମଣରେ 555 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ସଂଗଠନ ରେଡ୍ କ୍ରିସେଣ୍ଟ କହିଛି। ମିନାବ୍ରେ ଏକ ପ୍ରାଥମିକ ବାଳିକା ବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ 180 ଜଣ ପିଲାଙ୍କର ମୃତ୍ୟୁ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ଦେଇଥିବା ରିପୋର୍ଟ ଅନୁଯାୟୀ ଆକ୍ରମଣରେ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କର ପତ୍ନୀ ମଧ୍ୟ ଆହତ ହୋଇଛନ୍ତି। ଇସ୍ରାଏଲ୍ରେ ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରେ 9 ଜଣ ପ୍ରାଣ ହରାଇବା ସହ 20ରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ୍ ବାୟୁସେନା କହିଛି, ଏହି ମିଳିତ ଅଭିଯାନରେ ଇରାନର 31 ପ୍ରଦେଶ ମଧ୍ୟରୁ 24 1200ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ବାହାରିନ୍, ଇରାକ, ଜୋର୍ଡାନ୍, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ ସମେତ 9 ଦେଶ ଉପରେ ଇରାନ ଆକ୍ରମଣ କରିଥିବା ଇସ୍ରାଏଲ୍ ବାୟୁସେନା କହିଛି। ଏହି ଆକ୍ରମଣରେ କୁଏତରେ 4 ଆମେରିକୀୟ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଗୁରୁତର ଆହତ ହୋଇଛନ୍ତି। ବାହାରିନ୍ର ସଲମାନ ଶିଳ୍ପ ନଗରୀରେ ଏକ ଜାହାଜ ଉପରେ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପଡ଼ିବାରୁ ଜଣେ ଏସୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଇରାକୀ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇରାନ ଆକ୍ରମଣରେ 2 ମୃତ୍ୟୁ ହେବା ସହ 5 ଆହତ ହୋଇଛନ୍ତି। କୁଏତର ଆନ୍ତର୍ଜାତିକ ବିମାନ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ 32 ଆହତ ହୋଇଛନ୍ତି। ଇସ୍ରାଏଲ୍ ଉପରେ ହିଜବୁଲ୍ଲାର କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତ୍ୟୁତ୍ତରରେ ଲେବାନନ୍ରେ ଆକ୍ରମଣ ଯୋଗୁଁ 52 ମୃତ୍ୟୁ ହେବା ସହ 154 ଆହତ ହୋଇଛନ୍ତି। ଲେବାନନ ସାମରିକ ୱିଙ୍ଗ କମାଣ୍ଡର ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଇସ୍ରାଏଲ୍ କହିଛି, ବେରୁଟ୍ରେ ହୋଇଥିବା ଆକ୍ରମଣରେ ହିଜବୁଲ୍ଲାର ଗୋଇନ୍ଦା ମୁଖ୍ୟ ହୁସେନ ମାକଲେଦ୍ଙ୍କର ମୃତ୍ୟୁ ହୋଇଛି। ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ କହିଛି, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ମଧ୍ୟପ୍ରାଚ୍ୟରେ 2 ବାଂଲାଦେଶୀ ପ୍ରାଣ ହରାଇବା ସହ 7 ଆହତ ହୋଇଛନ୍ତି। ୟୁଏଇରେ ଏବଂ ଆବୁଧାବିର ଜାଏଦ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପଡ଼ି ଜଣେ ପାକିସ୍ତାନୀ ନାଗରିକଙ୍କ ସମେତ 3 ମୃତ୍ୟୁ ହେବା ସହ 58 ଆହତ ହୋଇଥିବା ଜଣାପଡ଼ିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି, ଦେଶରେ ପ୍ରମୁଖ ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକର ଉପଲବ୍ଧତା ଏବଂ ସୁଲଭତାକୁ ସୁନିଶ୍ଚିତ କରିବା ନେଇ ସରକାର ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଶୋଧିତ ତୈଳ, ଏଲ୍ପିଜି ଏବଂ ଅନ୍ୟାନ୍ୟ ପେଟ୍ରୋଲିୟମ୍ ଉତ୍ପାଦର ଯୋଗାଣ ସ୍ଥିତି ନେଇ ଅଧିକାରୀସ୍ତରୀୟ ସମୀକ୍ଷା କରାଯାଇଥିବା ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ବର୍ମିଂହାମ୍ଠାରେ 2026 ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ର ସମସ୍ତ 5 ବିଭାଗରେ ଭାରତ ଆଜି ତା'ର ଅଭିଯାନ ଆରମ୍ଭ କରିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର 12 ଦଳ ଅଂଶଗ୍ରହଣ କରୁଛନ୍ତି। ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ନେଇ ଉପସାଗରୀୟ ଆକାଶପଥ ବନ୍ଦ ହେବା ଯୋଗୁଁ ପିଭି ସିନ୍ଧୁ ଦୁବାଇରେ ଅଟକି ରହିଛନ୍ତି, ଫଳରେ ଏହି ଟୁର୍ଣ୍ଣାମେଣ୍ଟରୁ ସେ ବଞ୍ଚିତ ହୋଇପାରନ୍ତି। ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍ ପ୍ରଥମ ରାଉଣ୍ଡରେ ବିଶ୍ୱର 1 ଖେଳାଳି ତଥା ପୂର୍ବତନ ବିଜେତା ଚୀନ୍ର ସିୟୁ କ୍ୱିଙ୍କ ସହ ମ୍ୟାଚ୍ ଖେଳିବେ। ମହିଳା ଏକକ ବର୍ଗରେ ମାଳବିକା ବଂଶୋଦ ତାଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍କୁ ଡ୍ର ରଖିବାକୁ ସକ୍ଷମ ହୋଇଥିବା ବେଳେ ଉନ୍ନତି ହୁଦା ଥାଇଲାଣ୍ଡ ପ୍ରତିପକ୍ଷଙ୍କ ସହ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ମହିଳା ଡବଲ୍ସ ବର୍ଗରେ ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚନ୍ଦ ଜାପାନ ପ୍ରତିପକ୍ଷଙ୍କ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବେ। ଧ୍ରୁବ କପିଳା ଏବଂ ତନିଶା କ୍ରଷ୍ଟଙ୍କ ମିଳିତ ଯୋଡ଼ି ମାଲେସିଆ ପ୍ରତିପକ୍ଷଙ୍କ ବିରୁଦ୍ଧରେ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନିରନ୍ତର ଆର୍ଥିକ ଅଭିବୃଦ୍ଧି ଏବଂ ଏହାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ସାମ୍ପ୍ରତିକ ପଶ୍ଚିମ ଏସିଆ ସ୍ଥିତି ନେଇ ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା। ଭାରତୀୟଙ୍କୁ ସେଦେଶ ଫେରାଇବା ଲକ୍ଷ୍ୟ ନେଇ ଗତ ରାତିରୁ ଦୁବାଇ ଏବଂ ଆବିଧାବିରୁ ଆରମ୍ଭ ହୋଇଛି ବିମାନ ସେବା। ନୂଆଦିଲ୍ଲୀରେ ଆସନ୍ତା ମାସ 16 ତାରିଖରୁ ଆରମ୍ଭ ହେବ ଦୁଇଦିନିଆ ଭାରତ ଇସ୍କାତ 2026 ଶିଖର ସମ୍ମିଳନୀ ଏବଂ ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ଭାରତ ଆଜି ଆରମ୍ଭ କରିବ ଅଭିଯାନ। ସମ୍ବାଦ ଶେଷ ହେଲା।